ଭକ୍ତବୃନ୍ଦ, ଏଇ ଯେଉଁ ମା ତାରିଣୀଙ୍କ ଭଜନଟି ଗାଇବାକୁ ଯାଉଛି, ଏ ଗୀତଟିରେ ମା ତାରିଣୀ କେଉଁ ଯୁଗରେ କେଉଁ ରୂପ ନିଅନ୍ତି ତା ଉପରେ ଆଧାରିତ ଏ ଗୀତ। ଏଥର ଶୁଣନ୍ତୁ।
ସତ୍ୟ ଯୁଗେ ମାଗୋ ସତ୍ୟ ଯୁଗେ ମାଗୋ ମହିଷାମର୍ଦ୍ଦିନୀ ଅଗ୍ନି ସମ୍ଭୂତା ମା ଅଷ୍ଟଭୁଜେ ଦୁର୍ଗେ 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 ଚରଣ କମଳ ତୋ ବନ୍ଦେ ଦୁର୍ଗେ ଦୁର୍ଗେ ଚରଣ କମଳ ତୋ ବନ୍ଦେ ତୁହି ମହାମାୟୀ ତୁହି ଆଦ୍ୟଶକ୍ତି ତୁହି ମହାମାୟୀ ତୁହି ଆଦ୍ୟଶକ୍ତି ସର୍ବଶକ୍ତିର ଆଧାର ତୁଜେ ଦୁର୍ଗେ 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 ଚରଣ କମଳ ତୋ ବନ୍ଦେ ଦୁର୍ଗେ ଦୁର୍ଗେ ଚରଣ କମଳ ତୋ ବନ୍ଦେ। ତ୍ରେତୟାରେ ତୋ ଚରଣ ପୂଜିଲେ ଶ୍ରୀରାମ ମାରି ଦଶାନନ ସୀତା କଲେ ଉଦ୍ଧାରଣ ତ୍ରେତୟାରେ ତୋ ଚରଣ ପୂଜିଲେ ଶ୍ରୀରାମ ତ୍ରେତୟାରେ ତୋ ଚରଣ ପୂଜିଲେ ଶ୍ରୀରାମ ମାରି ଦଶାନନ ସୀତା କଲେ ଉଦ୍ଧାରଣ ଦ୍ୱାପରେ ବିଜୁଳି ଦ୍ୱାପରେ ବିଜୁଳି କନ୍ୟା ତୁ ବୋଲାଇ ଦ୍ୱାପରେ ବିଜୁଳି କନ୍ୟା ତୁ ବୋଲାଇ କଂସ ହାତୁ ଖସି ଗଲୁ କୋପି ଦୁର୍ଗେ 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 ଚରଣ କମଳ ତୋ ବନ୍ଦେ ଦୁର୍ଗେ ଦୁର୍ଗେ ଚରଣ କମଳ ତୋ ବନ୍ଦେ। କଳି ଯୁଗେ ଦୟାମୟୀ କ୍ଷମାଶୀଳା ରୂପେ କଳି ଯୁଗେ ଦୟାମୟୀ କ୍ଷମାଶୀଳା ରୂପେ ତାରିଣୀ ନାମରେ ବିଜେ ଘଟ ଗାଁ ବାଟେ କଳି ଯୁଗେ ଦୟାମୟୀ କ୍ଷମାଶୀଳା ରୂପେ କଳି ଯୁଗେ ଦୟାମୟୀ କ୍ଷମାଶୀଳା ରୂପେ ତାରିଣୀ ନାମରେ ବିଜେ ଘଟ ଗାଁ ବାଟେ ତାରିବା କାରଣେ ତାରିବା କାରଣେ ବସିଛୁ ମାଲ ତାରିବା କାରଣେ ବସିଛୁ ମାଲ ଜୁହାର କରୁଛି ତୋର ପଦେ ବନ୍ଦେ 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 ଚରଣ କମଳ ତୋ ବନ୍ଦେ ଦୁର୍ଗେ ଦୁର୍ଗେ ଚରଣ କମଳ ତୋ ବନ୍ଦେ ସତ୍ୟ ଯୁଗେ ମାଗୋ ସତ୍ୟ ଯୁଗେ ମାଗୋ ମହିଷାମର୍ଦ୍ଦିନୀ অগ্নি সম্ভূতামা অষ্টভুজে দুর্গে 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 চরণ কমল তো বন্দে চরণ কমল তো বন্দে চরণ কমল তো বন্দে।